ଶ୍ରୀକ୍ଷେତ୍ର ଯାତ୍ରା ପାଇଁ ଆଉ ଜଣେ ଭକ୍ତ ପ୍ରଖ୍ୟାତ ଥିଲେ ଶ୍ରୀ ଚୈତନ୍ୟ ଦେବ। ଶିଷ୍ୟମାନେ ତାଙ୍କୁ ଚୈତନ୍ୟ ମହାପ୍ରଭୁ ମଧ୍ୟ କୁହନ୍ତି। ଶ୍ରୀ ଚୈତନ୍ୟ ପ୍ରଭୁଙ୍କର ନାମ କୀର୍ତ୍ତନ କରିକରି ଶ୍ରୀକ୍ଷେତ୍ର ଚାଲୁଥାନ୍ତି, ତାହା ଅସଂଖ୍ୟ ଭକ୍ତଙ୍କୁ ଆକୃଷ୍ଟ କରେ। ପ୍ରଭୁ ତାଙ୍କ ନାମରେ ହିଁ ଥାନ୍ତି ଓ ସେହି ନାମର ଉଚ୍ଚାରଣରେ ହିଁ ପ୍ରଭୁଙ୍କର ପ୍ରାପ୍ତି ହୁଏ। ଏହି ମର୍ମରେ ଶ୍ରୀ ଚୈତନ୍ୟଙ୍କ ଏକ ସ୍ୱରଚିତ କବିତାରେ ଆଧାରିତ ଏହି ଭଜନ, ଶ୍ରୀ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ଯାତ୍ରା।
ହରେ କୃଷ୍ଣ ହରେ ରାମ ରାମ ହରେ ରାମ ଗୋବିନ୍ଦ ଗୋପାଳ ମୁରଲି ମୋହନ ଆଉ କେତେ ତୋର ନାମ ସେ ନାମ ଜପି ଯିବା ମେ ଚାଲି ପହଞ୍ଚିବା ଶ୍ରୀଧାମ ହରେ କୃଷ୍ଣ କୃଷ୍ଣ ହରେ କୃଷ୍ଣ ହରେ ରାମ ରାମ ହରେ ରାମ ଗୋବିନ୍ଦ ଗୋପାଳ ମୁରଲି ମୋହନ ଆଉ କେତେ ତୋର ନାମ ସେ ନାମ ଜପି ଜୀବନ ଚାଲି ପହଞ୍ଚିବା ଶ୍ରୀଧାମ ହରେ କୃଷ୍ଣ କୃଷ୍ଣ ହରେ କୃଷ୍ଣ ହରେ ରାମ ରାମ ହରେ ରାମ ସଙ୍ଗତ ତୋର ଋଷି ଗଣ ହେଲେ ଗୋପୀ ପାର ହୋଇଲେ ଭବସାଗର ନାମ ତୋର ଜପି ଜପି ପାଇବା ପାଇଁ ସଙ୍ଗତ ତୋର ଋଷି ଗଣ ହେଲେ ଗୋପୀ ପାର ହୋଇଲେ ଭବସାଗର ନାମ ତୋର ଜପି ଜପି ହେ ଗୋପୀନାଥ ନିଦାନି ପାଦ ମାପ ଗମରି ଗମ ପାପ ନିଦାପ ଧପ ମାପ ଗରେ ଗମ ପାନି ନିଦାନି ସଧାନି ପାଦ ମାପ ଗମରେ ଗମ ପା ରେ ଗମ ପା ରେ ଗମ ପା ହେ ଗୋପୀନାଥ ଭକ୍ତର ନାଥ ଶୁଣ ଆମ ଗୁହାର ଦର୍ଶନ ଦେଇ ହେ ଜଗନ୍ନାଥ କର ଆମ ଉପାର ହରେ କୃଷ୍ଣ କୃଷ୍ଣ ହରେ କୃଷ୍ଣ ହରେ ରାମ ରାମ ହରେ ରାମ ଗୋବିନ୍ଦ ଗୋପାଳ ମୁରଲି ମୋହନ ଆଉ କେତେ ତୋର ନାମ ସେ ନାମ ଜପି ଯିବା ମେ ଚାଲି ପହଞ୍ଚିବା ଶ୍ରୀଧାମ ହରେ କୃଷ୍ଣ କୃଷ୍ଣ ହରେ କୃଷ୍ଣ ହରେ ରାମ ରାମ ହରେ ରାମ ଧାମ ନାମ ଉପବନେ ଥାଉ ବିରାଜମାନ ଯିଏ ନିଏ ନାମ ପାଏ ତୁମ ପ୍ରେମ ହୁଏ ଜୀବନ ଧନ୍ୟ ନାମ ଅଟେ ଧାମ ନାମ ଉପବନେ ଥାଉ ବିରାଜମାନ ଯିଏ ନିଏ ନାମ ପାଏ ତୁମ ପ୍ରେମ ହୁଏ ଜୀବନ ଧନ୍ୟ ହେ ଜଗନ୍ନାଥ ବିଷ୍ଣୁ ବଷଟକାର ଭୂତ ଭବି ଭବତ ପ୍ରଭୁ ନାରସିଂହ ବାପୁ ଶ୍ରୀମାନ କେଶବ ପୁରୁଷୋତ୍ତମ ସ୍ୱୟଂ ଶମ୍ଭୁରାଦିତ୍ୟ ପୁଷ୍କରାକ୍ଷ ମହାସନ ଅନାଦି ଦିନ ଧାତା ବିଧାତା ଧାତୁରତମ ହେ ଜଗନ୍ନାଥ ସେଇ ପାଇ ତ ନାମ ତୁମ ଦଶ ସତ ଯେଉଁ ନାମ ନେଇ ହୋଇଯିବ ଭକ୍ତ ଭବ ସାଗରୁ ମୁକ୍ତ ହରେ କୃଷ୍ଣ କୃଷ୍ଣ ହରେ କୃଷ୍ଣ ହରେ ରାମ ରାମ ହରେ ରାମ ଗୋବିନ୍ଦ ଗୋପାଳ ମୁରଲି ମୋହନ ଆଉ କେତେ ତୋର ନାମ ସେ ନାମ ଜପି ଯିବା ମେ ଚାଲି ପହଞ୍ଚିବା ଶ୍ରୀଧାମ ହରେ କୃଷ୍ଣ କୃଷ୍ଣ ହରେ କୃଷ୍ଣ ହରେ ହରେ କୃଷ୍ଣ ହରେ ରାମ ହରେ କୃଷ୍ଣ କୃଷ୍ଣ Hare Krishna, Hare Rama,
Hare Krishna,
Hare Krishna,
Hare Krishna.